ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ପଶ୍ଚିମ ଏସିଆ ଅଞ୍ଚଳରେ ଭାରତୀୟଙ୍କ ସୁରକ୍ଷା ନେଇ କୁଏତ, କାତାର ଓ ଓମାନର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ. ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ବିମାନ ସେବା ପ୍ରଦାନକାରୀ କମ୍ପାନୀଗୁଡ଼ିକ ପକ୍ଷରୁ ଆଜି 58 ଉଡ଼ାଣର ଯୋଜନା. ପଞ୍ଚମ ଦିନରେ ପହଞ୍ଚିଛି ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି, ତେହେରାନର ପରମାଣୁ କ୍ଷେତ୍ର ଉପରେ ଇସ୍ରାଏଲ ଓ ଆମେରିକାର ମିଳିତ ଆକ୍ରମଣ. ଦେଶବ୍ୟାପୀ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଛି ରଙ୍ଗର ପର୍ବ ହୋଲି. ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି. ଏବଂ ପୁରୁଷ ବର୍ଗ ଟି20 କ୍ରିକେଟ୍ ପ୍ରତିଯୋଗିତାରେ ଆଜିଠାରୁ ଆରମ୍ଭ ହେଉଛି ସେମିଫାଇନାଲ୍ ପର୍ଯ୍ୟାୟ ମ୍ୟାଚ୍. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି କୁଏତ୍ର ଯୁବରାଜ ଶେଖ୍ ସବା ଅଲ୍ ଖାଲେଦ୍ ଅଲ୍ ହମଦ୍ ଅଲ୍ ମୁବାରକ ଅଲ୍ ସବାଙ୍କ ସହ ସାମ୍ପ୍ରତିକ ଯୁଦ୍ଧ ପରିସ୍ଥିତି ନେଇ ଆଲୋଚନା କରିଛନ୍ତି. କୁଏତ୍ର ସାର୍ବଭୌମତ୍ୱ ଏବଂ କ୍ଷେତ୍ରୀୟ ଅଖଣ୍ଡତାର ଉଲ୍ଲଙ୍ଘନକୁ ଶ୍ରୀ ମୋଦି ନିନ୍ଦା କରିଛନ୍ତି. ଆଞ୍ଚଳିକ ଶାନ୍ତି ଏବଂ ସ୍ଥିରତା ପାଇଁ ପାରସ୍କରିକ ଆଲୋଚନା ଓ କୂଟନୈତିକ ମାଧ୍ୟମରେ ଏହାର ସମାଧାନ ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ କୁଏତ୍ରେ ଥିବା ଭାରତୀୟ ସମ୍ପ୍ରଦାୟଙ୍କୁ ସୁରକ୍ଷାକୁ ସୁନିଶ୍ଚିତ କରିବା ନେଇ ସେଠାକାର ସରକାର ଗ୍ରହଣ କରିଥିବା ପଦକ୍ଷେପ ଉପରେ ଶ୍ରୀ ମୋଦି ପ୍ରଶଂସା କରିଛନ୍ତି. କାତାରର ଅମିର ଶେଖ୍ ତମିନ୍ ବିନ୍ ହମାଦ ଅଲ୍ ଥାନିଙ୍କ ସହ ମଧ୍ୟ କଥାବାର୍ତ୍ତା ବେଳେ ଶ୍ରୀ ମୋଦି ଏଭଳି ଆହ୍ୱାନପୂର୍ଣ୍ଣ ସମୟରେ ଭାରତ କତାର ସପକ୍ଷରେ ଅଛି ବୋଲି କହିଛନ୍ତି. ସେଠାକାର ଭାରତୀୟ ସମ୍ପ୍ରଦାୟଙ୍କ ପ୍ରତି ନିରନ୍ତର ସମର୍ଥନ ପ୍ରକାଶ କରୁଥିବାରୁ ଶ୍ରୀ ମୋଦି କୃତଜ୍ଞତା ଜ୍ଞାପନ କରିଛନ୍ତି. ଓମାନର ସୁଲତାନ ହାଇଥାମ ବିନ୍ ତାରିକ୍ଙ୍କ ସହ ମଧ୍ୟ ଟେଲିଫୋନ୍ ମାଧ୍ୟମରେ କଥାବାର୍ତ୍ତା ବେଳେ ପ୍ରଧାନମନ୍ତ୍ରୀ ପଶ୍ଚିମ ଏସିଆ ସାମ୍ପ୍ରତିକ ସ୍ଥିତି ନେଇ ମତ ବିନିମୟ କରିଛନ୍ତି. କୂଟନୀତି ମାଧ୍ୟମରେ ଆହ୍ୱାନର ସମାଧାନ ନେଇ ଉଭୟ ପକ୍ଷ ସହମତ ହୋଇଥିବା ବେଳେ ସେଠାକାର ଭାରତୀୟ ସମ୍ପ୍ରଦାୟଙ୍କ ପ୍ରତି ଓମାନର ନିରନ୍ତର ସହଯୋଗକୁ ଶ୍ରୀ ମୋଦି ପ୍ରଶଂସା କରିଛନ୍ତି. ପଶ୍ଚିମ ଏସିଆର କେତେକ ଅଞ୍ଚଳରେ ବୃଦ୍ଧି ପାଉଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ଭାରତୀୟ ବିମାନ ସେବା କମ୍ପାନୀଗୁଡ଼ିକ ପକ୍ଷରୁ 1200 ଅଧିକ ବିମାନ ଉଡ଼ାଣକୁ ବାତିଲ କରାଯାଇଛି. ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କରିଛି, ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି. ଅଟକି ରହିଥିବା ଯାତ୍ରୀଙ୍କ ଯାତାୟତକୁ ସହଜ କରିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଉଛି. ଆବଶ୍ୟକସ୍ଥଳେ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଅତିରିକ୍ତ କ୍ଷମତା ଉପଯୋଗ ମାଧ୍ୟମରେ ଯାତ୍ରୀଙ୍କ ସହଜ ଯାତାୟତକୁ ସୁନିଶ୍ଚିତ କରୁଛନ୍ତି. ଆଜି 58 ଉଡ଼ାଣର ଯୋଜନା କରାଯାଇଛି. ସେଥିମଧ୍ୟରେ ଇଣ୍ଡିଗୋ ପକ୍ଷରୁ 30 ଏବଂ ଏୟାର ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ପକ୍ଷରୁ 23 ଉଡ଼ାଣ ଅନ୍ତର୍ଭୁକ୍ତ. ମନ୍ତ୍ରଣାଳୟ କହିଛି ଭାରତର ବିମାନ ସେବା ପ୍ରଦାନକାରୀ କମ୍ପାନୀଗୁଡ଼ିକ ସେମାନଙ୍କର ଉଡ଼ାଣ ସମୟସୂଚୀରେ ଏକକାଳୀନ ସଂଶୋଧନ କରିଛନ୍ତି. ପ୍ରତିବଦ୍ଧିତ ଆକାଶମାର୍ଗକୁ ଏଡ଼ାଇ ବିକଳ୍ପ ଆକାଶପଥ ମାଧ୍ୟମରେ ସେବା ଯୋଗାଇ ଦେବାକୁ କମ୍ପାନୀଗୁଡ଼ିକ ପକ୍ଷରୁ ପ୍ରୟାସ ଜାରି ରହିଛି ବୋଲି ମନ୍ତ୍ରଣାଳୟ କହିଛି. ସେବା ପ୍ରଦାନକାରୀ ବିମାନ କମ୍ପାନୀଗୁଡ଼ିକ ସହିତ ମନ୍ତ୍ରଣାଳୟ ଯୋଗାଯୋଗରେ ରହିଥିବା ସହିତ ଟିକେଟ୍ ମୂଲ୍ୟରେ ଅଯଥା ବୃଦ୍ଧିକୁ ରୋକିବା ପାଇଁ ପଦକ୍ଷେପ ନିଆଯାଉଛି. ଯାତ୍ରୀଙ୍କ ନିରନ୍ତର ଯୋଗାଯୋଗ ଏବଂ ଅର୍ଥ ଫେରସ୍ତ, ପୁନଃ ନିର୍ଦ୍ଧାରଣ ଉଡ଼ାଣ ଓ ଯାତ୍ରୀ ସହାୟତା ସମ୍ବନ୍ଧୀୟ ନିୟମାବଳୀ ପାଳନ ଉପରେ ମନ୍ତ୍ରଣାଳୟ ଗୁରୁତ୍ୱ ଦେଇଛି. ବିମାନ ଯାତ୍ରା ପୂର୍ବରୁ ସମ୍ପୃକ୍ତ ସେବା ପ୍ରଦାନକାରୀ କମ୍ପାନୀ ଏବଂ ସରକାରଙ୍କ ଦ୍ୱାରା ସୂଚିତ ତଥ୍ୟ ଉପରେ ଗୁରୁତ୍ୱ ଦେବାକୁ ମନ୍ତ୍ରଣାଳୟ ଯାତ୍ରୀଙ୍କୁ ପରାମର୍ଶ ଦେଇଛି. ଇସ୍ରାଏଲ ଓ ଆମେରିକାର ମିଳିତ ସେନା ପକ୍ଷରୁ ତେହେରାନରେ ପରମାଣୁ କ୍ଷେତ୍ର ଉପରେ ଆକ୍ରମଣ କରାଯାଇଛି. ପଶ୍ଚିମ ଏସିଆରେ ସଂଘର୍ଷ ପଞ୍ଚମ ଦିନରେ ପହଞ୍ଚିଛି. ଇରାନ ପକ୍ଷରୁ ମଧ୍ୟ ବିଭିନ୍ନ ଅଞ୍ଚଳରେ ଡ୍ରୋନ୍ ଆକ୍ରମଣ କରାଯାଇଛି. ଇସ୍ରାଏଲ କହିଛି ଆକ୍ରମଣ ଆରମ୍ଭ ହେବା ଦିନଠାରୁ ବାୟୁସେନା ପ୍ରାୟ 300 ଇରାନୀ କ୍ଷେପଣାସ୍ତ୍ରକୁ ପ୍ରତିହତ କରିଛି. ଇସ୍ରାଏଲ ବାୟୁସେନା ଇରାନର ବାଲିଷ୍ଟିକ୍ କ୍ଷେପଣାସ୍ତ୍ରଗୁଡ଼ିକୁ ବାୟୁ ପ୍ରତିରକ୍ଷା ପ୍ରଣାଳୀ ମାଧ୍ୟମରେ ନିଷ୍କ୍ରିୟ କରିଛି. ଲେବାନନରେ ଇସ୍ରାଏଲ ପକ୍ଷରୁ ଆକାଶମାର୍ଗରୁ ଆକ୍ରମଣକୁ ଅଧିକ ତୀବ୍ର କରାଯିବା ସହିତ ହିଜବୁଲ୍ଲାର 60 ଲକ୍ଷ୍ୟସ୍ଥଳକୁ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି. ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସତ୍ୟ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଅପରେସନ୍ ଏପିକ୍ ଫ୍ୟୁରି ଉପରେ ଆଲୋକପାତ କରି କହିଛନ୍ତି ପଶ୍ଚିମ ଏସିଆ ଅଞ୍ଚଳରୁ 2000 ଅଧିକ ଆମେରିକୀୟ ସୈନିକ ସ୍ୱଦେଶକୁ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ କରିଛନ୍ତି. ଅନ୍ୟପକ୍ଷରେ ଇରାନ ପଶ୍ଚିମ ଏସିଆର ବିଭିନ୍ନ ଦେଶ ଉପରେ ଆକ୍ରମଣ ଜାରି ରଖିଛି. ଇରାନର ବୈଦେଶିକ ମନ୍ତ୍ରୀ ସୟଦ ଆବ୍ବାସ ଅର୍ଘାଚି ଅଭିଯୋଗ କରି କହିଛନ୍ତି ଆମେରିକା ଇଚ୍ଛା ମୁତାବକ ଏଭଳି ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିଛି ଯେଉଁଠାରେ କି ଇରାନ ପକ୍ଷରୁ କେବେ ବି ବିପଦ ନଥିଲା। ପଶ୍ଚିମ ଏସିଆ ଅଞ୍ଚଳରେ ଆସନ୍ତାକାଲି ଏବଂ ଶୁକ୍ରବାର ହେବାକୁ ଥିବା ସିବିଏସ୍ଇ ଦଶମ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସ୍ଥଗିତ ରଖିଛି। ସଂଶୋଧିତ ତାରିଖ ପରେ ଘୋଷଣା କରାଯିବ। ଆସନ୍ତାକାଲି ପରିସ୍ଥିତିର ସମୀକ୍ଷା ପରେ ମାର୍ଚ୍ଚ 7 ତାରିଖରେ ହେବାକୁ ଥିବା ପରୀକ୍ଷା ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରଙ୍ଗର ପର୍ବ ହୋଲି ଆଜି ଦେଶବ୍ୟାପୀ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଛି। ପାପ ଉପରେ ପୁଣ୍ୟର ବିଜୟ ଏବଂ ବସନ୍ତ ଋତୁର ଆରମ୍ଭକୁ ଏହି ପର୍ବ ସୂଚିତ କରୁଛି। ଜାତି, ଧର୍ମ, ବର୍ଣ୍ଣ, ବୟସ, ଲିଙ୍ଗ ନିର୍ବିଶେଷରେ ସମାଜର ସବୁ ବର୍ଗ ହୋଲି ପର୍ବକୁ ଆନନ୍ଦର ସହ ପାଳନ କରୁଥିବାରୁ ଏହା ସମାଜରେ ସମାନତା ଏବଂ ଭ୍ରାତୃତ୍ୱ ଭାବକୁ ପ୍ରତିଫଳନ କରୁଛି। ପରସ୍ପରକୁ ରଙ୍ଗବୋଳି ଏବଂ ମିଠା ଖୁଆଇ ହୋଲି ଅଭିନନ୍ଦନ ଆଦାନ ପ୍ରଦାନ କରୁଛନ୍ତି। ଏହି ପର୍ବ ପାଳନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆନନ୍ଦର ପର୍ବ ହୋଲି ସାମାଜିକ ବନ୍ଧନକୁ ସୁଦୃଢ଼ କରିବା ସହିତ ସମସ୍ତଙ୍କ ମନରେ ଆଶାର ସଞ୍ଚାର କରିଥାଏ ବୋଲି ରାଷ୍ଟ୍ରପତି କହିଛନ୍ତି। ଲୋକସଭା ବାଚସ୍ପତି ଓମ୍ ବିର୍ଲା ମଧ୍ୟ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ପର୍ବ ସମାଜରେ ବିବିଧତା ମଧ୍ୟରେ ଏକତାର ବାର୍ତ୍ତା ପ୍ରଦାନ କରିଥାଏ ବୋଲି ସେ କହିଛନ୍ତି। ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ଓଡ଼ିଶା ବିଜେପି ପକ୍ଷରୁ ଦୁଇଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ରାଜ୍ୟଶାଖା ସଭାପତି ମନମୋହନ ସାମଲ ଏବଂ ସୁଜିତ କୁମାରଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ଖାଲି ପଡ଼ିକୁ ଯାଉଥିବା 4 ଆସନ ପାଇଁ ଆସନ୍ତାକାଲି ହେଉଛି ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ। 6 ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ସହିତ 9 ତାରିଖରେ ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ଆସନ୍ତା 16 ତାରିଖରେ 10 ରାଜ୍ୟର 37 ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ପୂର୍ବରୁ ବିଜେଡି ସନ୍ତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ୱର ହୋତାଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ଘୋଷଣା କରିଛି। ସ୍ୱାଧୀନ ପ୍ରାର୍ଥୀ ଭାବେ ଦିଲ୍ଲୀ ପ୍ରାୟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ନେଇ ଘୋଷଣା କରିଛନ୍ତି। ଶ୍ରୀ ରାୟଙ୍କୁ ବିଜେପି ସମର୍ଥନ ପ୍ରଦାନ କରୁଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। ଯୋଗାଯୋଗ ବ୍ୟବସ୍ଥା ମାନବତାକୁ ସଶକ୍ତ କରିବା ସହିତ ସମାବେଶୀ ସମୃଦ୍ଧିକୁ ଅଧିକ ତ୍ୱରାନ୍ୱିତ କରିଥାଏ ବୋଲି ଯୋଗାଯୋଗ ଓ ଉତ୍ତର ପୂର୍ବ କ୍ଷେତ୍ର ବିକାଶ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି। ସ୍ପେନ୍ର ବାର୍ସେଲୋନାଠାରେ ମୋବାଇଲ୍ ବିଶ୍ୱ କଂଗ୍ରେସ 2026 ସମ୍ମିଳନୀରେ ଭାରତର ପ୍ୟାଭିଲିୟନ୍କୁ ଉଦ୍ଘାଟନ କରିବା ଅବସରରେ ଶ୍ରୀ ସିନ୍ଧିଆ କହିଛନ୍ତି, ଭାରତ ବିଶ୍ୱ ପାଇଁ ଡିଜିଟାଲ୍ ସେତୁ ନିର୍ମାଣର ପ୍ରୟାସ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱ ଅଧୀନରେ ଟେଲି ଯୋଗାଯୋଗ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଘଟିଛି। ଗବେଷଣା, ସ୍ୱଦେଶୀ ଉତ୍ପାଦ, ବିକାଶ ଏବଂ ଟେଲିକମ୍ ଇକୋସିଷ୍ଟମ୍ କ୍ଷେତ୍ରକୁ ପ୍ରୋତ୍ସାହନ ପ୍ରଦାନ କରାଯାଇଛି। ଶ୍ରୀ ସିନ୍ଧିଆ କହିଛନ୍ତି, ଭାରତୀୟ ପ୍ୟାଭିଲିୟନ୍ରେ ଦେଶର ଉଦ୍ଭାବକଙ୍କ ଜ୍ଞାନ, ସୁରକ୍ଷିତ ନେଟୱର୍କ ନିର୍ମାଣ ଏବଂ କୃତ୍ରିମ ବୁଦ୍ଧିମତା ପରିଚାଳିତ ଟେଲିକମ୍ ଭିତ୍ତିଭୂମିକୁ ତ୍ୱରାନ୍ୱିତ କରିବ। ପ୍ୟାଭିଲିୟନ୍ ମୂଲ୍ୟ ଶୃଙ୍ଖଳରେ 40 ଅଧିକ ଭାରତୀୟ ଟେଲିକମ୍ ଉଦ୍ଭାବକ ଏକତ୍ରିତ ହୋଇଛନ୍ତି। ଆକାଶବାଣୀର ଧାରାବାହିକ କାର୍ଯ୍ୟକ୍ରମ ଆକାଶବାଣୀରେ ଲୋକଙ୍କ ପଦ୍ମ ଶୀର୍ଷକ କାର୍ଯ୍ୟକ୍ରମରେ ଚଳିତ ବର୍ଷର ପଦ୍ମ ପୁରସ୍କାରପ୍ରାପ୍ତ ମନୋନୀତ ସାନ୍ତାଳୀ ଲେଖକ ରବିଲାଲ ଟୁଡୁଙ୍କ ସହ ସାକ୍ଷାତକାର ପ୍ରଚାର କରାଯିବ। ଏହି ଧାରାବାହିକ କାର୍ଯ୍ୟକ୍ରମର ଏହା ହେଉଛି ଦ୍ୱିତୀୟ ସଂସ୍କରଣ। ସାହିତ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ଶ୍ରୀ ଟୁଡୁଙ୍କ ଅବଦାନ ଉପରେ ସାକ୍ଷାତକାର କାର୍ଯ୍ୟକ୍ରମରେ ଆଲୋଚନା ହେବ। ଏହି ପୋଡ଼କାଷ୍ଟ କାର୍ଯ୍ୟକ୍ରମ 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ସନ୍ଧ୍ୟା 5:10 ପ୍ରସାରଣ କରାଯିବ। ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ରେ ମଧ୍ୟ ଏହି କାର୍ଯ୍ୟକ୍ରମ ପ୍ରଚାରିତ ହେବ। ଆସନ୍ତାକାଲି ପୂର୍ବାହ୍ନ 9:10 କାର୍ଯ୍ୟକ୍ରମର ପୁନଃ ପ୍ରସାରଣ କରାଯିବ। ଆଇସିସି ପୁରୁଷ ବର୍ଗ ଟି20 କ୍ରିକେଟ୍ ପ୍ରତିଯୋଗିତାର ସେମିଫାଇନାଲ୍ ପର୍ଯ୍ୟାୟ ମ୍ୟାଚ୍ ଆଜିଠାରୁ ଆରମ୍ଭ ହେଉଛି। କୋଲକାତାର ଇଡେନ୍ ଗାର୍ଡେନ୍ସଠାରେ ପ୍ରଥମ ସେମିଫାଇନାଲ୍ରେ ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ ପରସ୍କରକୁ ଭେଟିବେ। ସନ୍ଧ୍ୟା 7 ଏହି ମ୍ୟାଚ୍ ଆରମ୍ଭ ହେବ। ଦ୍ୱିତୀୟ ସେମିଫାଇନାଲ୍ରେ ଆସନ୍ତାକାଲି ମୁମ୍ବାଇର ୱାଙ୍କଡ଼େ ଷ୍ଟାଡିୟମ୍ଠାରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଦୁଇଟିଯାକ ସେମିଫାଇନାଲ୍ର ବିଜେତାଙ୍କ ମଧ୍ୟରେ ଟାଇଟଲ୍ ହାସଲ ପାଇଁ ଆସନ୍ତା 8 ରବିବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ବାର୍ମିଂହାମ୍ଠାରେ ଗତକାଲିଠାରୁ ଅଲ୍ ଇଂଲଣ୍ଡ ବ୍ୟାଡ୍ମିଣ୍ଟନ ଚାମ୍ପିୟନ୍ସିପ୍ ପ୍ରତିଯୋଗିତା ଆରମ୍ଭ ହୋଇଛି। ପୁରୁଷ ଏକକ ବର୍ଗ ମ୍ୟାଚ୍ରେ ଲକ୍ଷ୍ୟ ସେନ୍ ବିଶ୍ୱର 1 ଖେଳାଳି ତଥା ପୂର୍ବତନ ବିଜେତା ଚୀନ୍ର ସି ୟୁ କିଙ୍କୁ 23-21, 19-21 ଏବଂ 21-17 ସେଟ୍ରେ ଗତ ସନ୍ଧ୍ୟାରେ ପରାସ୍ତ କରିଛନ୍ତି। ପରବର୍ତ୍ତୀ ମ୍ୟାଚ୍ରେ ହଂକଂ ପ୍ରତିଯୋଗୀଙ୍କୁ ଲକ୍ଷ୍ୟ ସେନ୍ ଭେଟିବେ। ମିଳିତ ବର୍ଗରେ ତନିଶା କ୍ରାଷ୍ଟୋ ଏବଂ ଧ୍ରୁବ କପିଳା ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ପଶ୍ଚିମ ଏସିଆ ଅଞ୍ଚଳରେ ଭାରତୀୟଙ୍କ ସୁରକ୍ଷା ନେଇ କୁଏତ, କାତାର ଏବଂ ଓମାନର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ। ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ବିମାନ ସେବା ପ୍ରଦାନକାରୀ କମ୍ପାନୀଗୁଡ଼ିକ ପକ୍ଷରୁ ଆଜି 58 ଉଡ଼ାଣର ଯୋଜନା। ପଞ୍ଚମ ଦିନରେ ପହଞ୍ଚିଛି ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି, ତେହେରାନର ପରମାଣୁ କ୍ଷେତ୍ର ଉପରେ ଇସ୍ରାଏଲ୍ ଓ ଆମେରିକାର ମିଳିତ ଆକ୍ରମଣ। ଦେଶବ୍ୟାପୀ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଛି ରଙ୍ଗର ପର୍ବ ହୋଲି। ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି। ଏବଂ ପୁରୁଷ ବର୍ଗ ଟି20 କ୍ରିକେଟ୍ ପ୍ରତିଯୋଗିତାରେ ଆଜିଠାରୁ ଆରମ୍ଭ ହେଉଛି ସେମିଫାଇନାଲ୍ ପର୍ଯ୍ୟାୟ ମ୍ୟାଚ୍। ସମ୍ବାଦ ଶେଷ ହେଲା।